ଯେଉଁ ବ୍ୟାସ ପୂଜା ଉତ୍ସବ ଶିଶୁମାନଙ୍କ ପାଇଁ ଗୌଡ଼ୀୟ ପରମ୍ପରାରେ କାହିଁକି ଏତେ ମହତ୍ଵ ରଖାଯାଇଛି? କାରଣ ଆଚାର୍ଯ୍ୟମାନେ ଯେହେତୁ କୃଷ୍ଣ ପ୍ରେଷ୍ଠ, ଭଗବତ ପ୍ରେଷ୍ଠ, ଜୀବ ହୃଦୟରେ ଶୁଦ୍ଧ ଭକ୍ତି ନାହିଁ। ମୁଁ ମହାରାଜଙ୍କ ସମ୍ବନ୍ଧରେ ବିଶେଷ କିଛି ଜାଣିନି, ଯାହା ଶୁଣି ଶେଷକୁ କହିବି। କିନ୍ତୁ ଆମ ବ୍ୟାସ ପୂଜାର ଲକ୍ଷ୍ୟଟା କ'ଣ? ବ୍ୟାସ ପୂଜା ଏକ ଅନୁଷ୍ଠାନ ନୁହେଁ। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଦଜୀ ମହାରାଜ କୁହନ୍ତି, ପ୍ରତି ମୁହୂର୍ତ୍ତରେ ଗୋଟେ ଶିଷ୍ୟକୁ ବ୍ୟାସ ପୂଜା କରିବାକୁ ପଡ଼େ। ଗୁରୁଙ୍କୁ ସେ ହୃଦୟରେ କେମିତି ଧାରଣ କରିଛି ସେଇଟା ହେଉଛି ବ୍ୟାସ ପୂଜା। ଏଇଟା ଅଫରିଂ, ଆମେ କୁହନ୍ତି ଅଫରିଂ କରୁଛି ବ୍ୟାସ ପୂଜା, ଅଫରିଂସ ଅଫରିଂସଟା ଏଇଟା ଇୟରଲି ନୁହେଁ, ମନ୍ଥଲି ନୁହେଁ କି ୱିକ୍ଲି ନୁହେଁ, ଏଭ୍ରି ମୁମେଣ୍ଟ। ଶିଷ୍ୟର ଯେପର୍ଯ୍ୟନ୍ତ ସେ ଅନୁଭବ ଆସିନି ଯେ ପ୍ରତି ମୁହୂର୍ତ୍ତରେ ଗୁରୁଦେବ ମୋତେ ମୋ ହାତ ଧରିକି ମୋତେ ବଞ୍ଚେଇକି ରଖିଛନ୍ତି, ସେ ପୂଜା କରିନି, ସେ ପୂଜକ ହେଇପାରିବନି। ମୋ ପ୍ରତି ମୁହୂର୍ତ୍ତରେ ଯେତେ ଦିନ ମୁଁ ବଞ୍ଚିଛି ଆଉ ଯେତେ ଦିନ ବଞ୍ଚିବି, ଛୋଟ ପିଲା ଭଳି ମୋ ହାତ ଧରିକି ସେ ମୋତେ ନେଉଛନ୍ତି, ମୋତେ ମୋତେ ବଞ୍ଚେଇକି ରଖିଛନ୍ତି। ଯେତେବେଳେ ଶିଷ୍ୟର ଏଇ ଅନୁଭବ ଆସିବ, ସେ ହିଁ ପ୍ରକୃତ ଗୁରୁଙ୍କର ପୂଜାରୀ ହେବ, ସେବକ ହେବ। ନହେଲେ ଗତାନୁଗତିକ ନ୍ୟାୟରେ ଆମେ ବ୍ୟାସ ପୂଜା କରୁଛେ, ଆମେ ବି କରୁଛନ୍ତି, ଆପଣମାନେ କରିବେ, ସମସ୍ତେ ବି କରିବା। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଜୀ ପ୍ରଭୁପାଦଜୀ ମହାରାଜ ଆକୁ ଏକ ଅନୁଷ୍ଠାନ ରୂପରେ କାହିଁକି, କାରଣ ମୁଁ ଯେତେବେଳେ ତାଙ୍କର ସବୁ ଆର୍ଟିକଲ ପଢ଼େ, ମୁଁ ଦେଖେ ଇଂଲିଶରେ ହାର୍ମୋନିଷ୍ଟ ଯେଉଁ ସବୁ ଆର୍ଟିକଲରେ କାହିଁକି ଏଟାକୁ ଇଣ୍ଟ୍ରୋଡ୍ୟୁସ୍ କଲି, କୃଷ୍ଣ ଭକ୍ତି ପାଇଁ ସବୁ ଶାସ୍ତ୍ରରେ କୁହାଯାଇଛି ଭଗବାନଙ୍କୁ ଭଜନ କର, କୃଷ୍ଣଙ୍କର ଭକ୍ତି କର। ଜୀବକୁ ଗୁରୁଙ୍କ ଇନ୍ଦ୍ରିକ ଜୀବନଯାପନ କରିବା ପାଇଁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଦଜୀ ମହାରାଜ ବହୁତ ଏମ୍ଫାସିସ୍ ଦେଉଥିଲେ। କାହିଁକି ନା ଜୀବ ଯେହେତୁ ଗୋଟେ ଭ୍ରମିତ ଅବସ୍ଥାରେ ରହିଛି, ସେ କୃଷ୍ଣକୁ ମାୟାମୁଗ୍ଧ ହେଇଯାଇଛି, ସେ କୃଷ୍ଣକୁ ଭଜନ କରିପାରିବ ନାହିଁ। ଯଦି ବି ସେ କୃଷ୍ଣକୁ ଭଜନ କରେ, ଦେଖନ୍ତୁ ଡିସାଇପଲ୍ ପୋଜିସନ୍ ଆଉ ଗୁରୁ ପୋଜିସନ୍ ଦୁଇଟା ହେଉଛି କ୍ରିଟିକାଲ ପୋଜିସନ୍, ତା ଅପେକ୍ଷା ଗୁରୁଙ୍କର ପୋଜିସନ୍ ହେଉଛି ଆହୁରି କ୍ରିଟିକାଲ। କାହିଁକି ଜଣେ ଭକ୍ତ ଭଗବାନଙ୍କୁ ପୂଜା କରିଦେବ, ଏ ଠିକ୍, ଭଗବାନ ପୂଜା ନେଇଗଲେ ଭକ୍ତ ବି ପୂଜା କରିଦେଲା, କିନ୍ତୁ ମଝିରେ ରହୁଛନ୍ତି ଗୁରୁ। ପୂଜାଟାକୁ ନେବେ, ପୂଜାଟାକୁ ଗ୍ରହଣ କରିବେନି, ଦେବେ, ଏଇଟା କେତେ ବଡ଼ ମାନେ ଗୁରୁତ୍ୱପୂର୍ଣ୍ଣ। ଆପଣଙ୍କୁ ଜଣେ ପ୍ରଣାମ କରିବ, ସେ ପ୍ରଣାମଟାକୁ ଆପଣ ଭଗବାନଙ୍କୁ ଦେବେ। ଜୀବନର ପ୍ରତି ମୁହୂର୍ତ୍ତର ଯାହା ସବୁ ସଫଳତାକୁ ତାକୁ ଗୁରୁ ଦେବେ, କାହାକୁ? ଭଗବାନଙ୍କୁ। ତେଣୁ କାହାର ଉପାସନାଟା ଗୁରୁଙ୍କ ପାଖରେ ପହଞ୍ଚେ, ଆଉ ଗୁରୁ କାହାର ଉପାସନାକୁ ଭଗବାନ ପାଖକୁ ଦିଅନ୍ତି, ଏଇଟାକୁ ଶିଶୁକୁ ବୁଝିବାକୁ ପଡ଼େ। ଏଇଟା ଗୋଟେ ଦିନର ଅନୁଷ୍ଠାନ ନୁହେଁ, ଆମେ ଗୋଟେ ବଡ଼ ଉତ୍ସାହରେ ଅନୁଷ୍ଠାନ, ଆମେ ଆମର ଗୁରୁବର୍ଗ ଆମେ ଅନୁଷ୍ଠାନ କରୁଛେ। ଯେମିତି ପିଲାମାନେ ତାଙ୍କର ଜନ୍ମଦିନରେ କ'ଣ କରୁଛନ୍ତି, ହାପି ବାର୍ଥଡେ କରୁଛନ୍ତି। ଆରେ ଇଏ ଗୋଟେ ଦିନର ବେପାର ନୁହେଁ, ଏଇଟା ଜନ୍ମ ଜନ୍ମର ବେପାର। ଜନ୍ମେ ଚକ୍ଷୁ ଉଦାହରଣ ଦେଲେ ଯେ ଜନ୍ମେ ଜନ୍ମେ ପ୍ରଭୁତି, ଆମେ ଯଦି ଏଇ ଜନ୍ମରେ ଅନୁଭବ କରିପାରୁନୁ, ଜନ୍ମ ଜନ୍ମର ପାଇଁ କେମିତି ଆମେ ହୃଦୟ ଭିତରେ ସ୍ଥାନ ରଖିବା ଗୁରୁଙ୍କୁ? ଏଇଟା ଗୁରୁ ଜିନିଷକୁ ଶୁଣିଲେ ଲୋକମାନେ ଭାବନ୍ତି ଏଇଟା ଗୋଟେ ସେଣ୍ଟିମେଣ୍ଟ, ନୋ, ଏଇଟା କେହି ବି ପ୍ରମାଣ ଦେଇପାରିବେନି। ମୁଁ ଆଗରେ ମୁଁ ସମସ୍ତଙ୍କୁ ପ୍ରମାଣ କରିଦେବା ପାଇଁ ଚାହେଁ, ମୁଁ ଗର୍ବରେ କୁହେନି। ଏବେ ଯାଇଥିଲି ବୃନ୍ଦାବନ, ସେ କଥା କହୁଥିଲି, ଆଜି ଯେତେ ଜଣ ଯେଉଁ ଅନୁଷ୍ଠାନ, ଗୋଟେ ମାୟାବାଦୀ ଅନୁଷ୍ଠାନ ବି ଚାଲିଛି, ଜଣେ ଗୁରୁଭକ୍ତ ପାଇଁ ଚାଲିଛି, ସେ ଗୁରୁଙ୍କୁ ଭଲ ପାଉଛି ବୋଲି ଆଜି କଣ୍ଟ୍ରିବ୍ୟୁସନ୍ ଦେଉଛି, ଆଜି ଭକ୍ତି କରୁଛି। ଏଇଟା ଆମ ଶାସ୍ତ୍ରର ସିଦ୍ଧାନ୍ତ ଯେ ଗୁରୁଭକ୍ତ ସିଏ ଆଚାର୍ଯ୍ୟ ଅନୁଗତ ଆସିବ, ପରମ୍ପରାର ଶିକ୍ଷାକୁ ମାନିବ, କାରଣ ସେ ଗୁରୁଙ୍କୁ ଭକ୍ତି କରୁଛି ନା, ଗୁରୁ ତାକୁ ସଦ୍ବୁଦ୍ଧି ଦେବେ। ସେ ଯଦି ଗୁରୁଙ୍କ ନାମ ନେଇକି ଅଲଗା କିଛି କାର୍ଯ୍ୟ କରୁଛି, ତାକୁ ସଦ୍ବୁଦ୍ଧି ଆସିବନି। ତେଣୁ ଏ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଦଜୀ ମହାରାଜ ଯେଉଁ ବ୍ୟାସ ପୂଜାର ଅନୁଷ୍ଠାନଟିକୁ ଆରମ୍ଭ କଲେ, ଏଥିପାଇଁ କୃଷ୍ଣ ଭକ୍ତି ନାମରେ ଆମେ ବ୍ରଜବାସ କରିପାରିବା, ଘରେ ରହିକି ଭଜନ କରିପାରିବା, ବିଗ୍ରହ ସେବା କରିପାରିବା, କିନ୍ତୁ କୃଷ୍ଣ ଭକ୍ତି, କୃଷ୍ଣ ତାଙ୍କର ନିଜ ଭକ୍ତିକୁ କେବେ ସ୍ୱତନ୍ତ୍ର ଭାବରେ ଜୀବକୁ ଦେବେ ନାହିଁ। ସେ ଯାହା ମାଧ୍ୟମରେ ଦେବେ, ତାଙ୍କର ଉପାସନାଟା ଜୀବ କରିବା ଦରକାର। କେମିତି କରିବା ଦରକାର? ପ୍ରତି ମୁହୂର୍ତ୍ତରେ କରିବା ଦରକାର। ଆଉ ସେଥିପାଇଁ ପ୍ରଭୁପାଦଙ୍କର ଏଡ଼େ ବଡ଼ କଣ୍ଟ୍ରିବ୍ୟୁସନ୍ ରହିଛି ଇସ୍କନ୍, ଇସ୍କନ୍ ପ୍ରତି, ଯେଉଁଟାକୁ ପ୍ରଭୁପାଦ ସବୁବେଳେ କୁହନ୍ତି ତୁମେ ଗୁରୁ ପୂଜା ଆଟେଣ୍ଡ କର। ଏଇଟା ହେଉଛି ପ୍ରଭୁପାଦଙ୍କର, ଯଦି ମାନେ ମୋର ଛୋଟ ବିଚାରଧାରାରେ ପ୍ରଭୁପାଦଙ୍କର ସବୁଠୁ ବଡ଼ କଣ୍ଟ୍ରିବ୍ୟୁସନ୍ ହରେ କୃଷ୍ଣ ମହାମନ୍ତ୍ର ପରମ୍ପରାରେ ଥିଲା, କିନ୍ତୁ ପ୍ରଭୁପାଦ ସବୁବେଳେ ଟିକେ ପୁତ୍ର ତୁମେ କାହିଁକି ଗୁରୁ ପୂଜା ଆସିନ, ପ୍ରଭୁପାଦ ଥିଲାବେଳେ କହୁଥିଲି। ମୁଁ ଜାଣିନି ମହାରାଜ ଜାଣିଥିବେ, କାରଣ ମହାରାଜ ବୃନ୍ଦାବନରେ ଥିଲେ, ପ୍ରଭୁପାଦ ଥିଲାବେଳେ ଆମର ବୃନ୍ଦାବନରେ ଯେଉଁ ଦୁଇ ବିଗ୍ରହ ଅଛନ୍ତି, ଭକ୍ତି ସିଦ୍ଧାଂଶ ଠାକୁର ପ୍ରଭୁପାଦଙ୍କର ଆଉ ପ୍ରଭୁପାଦଙ୍କର, ସେ ବିଗ୍ରହ କେବେକାର ପ୍ରତିଷ୍ଠା ହେଇଛନ୍ତି? ମୁଁ ବହୁତ କଥା ଶୁଣେ କିନ୍ତୁ ତାର ମୁଁ ଠିକ୍ସେ ଜାଣେନି। ଗୌରନୀତାଙ୍କ ପାଖରେ ଯେଉଁ ଭକ୍ତି ସିଦ୍ଧାନ୍ତ ସୋସର ଠାକୁର ପ୍ରଭୁପାଦ ଅଛନ୍ତି ଆଉ ପ୍ରଭୁପାଦ ଅଛନ୍ତି, କେବେ ପ୍ରତିଷ୍ଠା ହେଇଛନ୍ତି? ହଁ, ଏଇଟା ହଉଛି ଇମ୍ପୋର୍ଟାଣ୍ଟ। ପ୍ରଭୁପାଦ ଥିଲାବେଳେ, ଏଇଟା ଗୋଟେ ହିଷ୍ଟ୍ରି, ପ୍ରଭୁପାଦ ଥିଲାବେଳେ ସେ ତାଙ୍କ ବିଗ୍ରହ ପ୍ରତିଷ୍ଠା କରିଦେଇ ଯାଇଛନ୍ତି। କାହିଁକି? ମୁଁ ମୁମ୍ବାଇ ଯାଇଥିଲି, ମୁମ୍ବାଇରେ ପ୍ରଭୁପାଦ ସେମିତି ଆମର ଯେଉଁ ହରିଦାସ ପ୍ରଭୁ ଅଛନ୍ତି, ହରିଦାସ ପ୍ରଭୁଙ୍କୁ ସେୟା କହୁଥିଲେ, ହରିଦାସ ପ୍ରଭୁ ଥରେ କହୁଥିଲେ, ପ୍ରଭୁପାଦ ସବୁବେଳେ କହୁଥିଲେ ତୁମେ ମଙ୍ଗଳାରତୀ ଆସିପାରୁନ ଠିକ୍ ଅଛି, କିନ୍ତୁ ଗୁରୁପୂଜା କମ୍ପଲସରି କମ୍ପଲସରି ତୁମେ ଆସିବାକୁ ପଡ଼ିବ। କାହିଁକି? ଆମର ପ୍ରାର୍ଥନା ଗୁରୁଙ୍କ ମାଧ୍ୟମ ଦେଇ କୃଷ୍ଣ ପାଖକୁ ପହଞ୍ଚେ। ଶିଷ୍ୟ ଯେତେବେଳେ ଏଇ ଅନୁଭବଟାକୁ ତାକୁ ନ ଆଣିପାରିବ, ସେ ପୂଜା କରିପାରିବନି। କାହିଁକି? ସିଏ ହେଲେ ଗୁରୁ। ଶିଷ୍ୟ ଆଗେ ବୁଝିବ ନା, ମୋ ପ୍ରାର୍ଥନାଟା କୃଷ୍ଣ କେବେ ଶୁଣିବେ ନାହିଁ, କାରଣ ମୁଁ ଏତେ ପତିତ, ମୋ ପ୍ରାର୍ଥନା କୃଷ୍ଣଙ୍କ ପାଖରେ ପହଞ୍ଚି ପାରିବ ନାହିଁ। ଯେମିତି ଗୋଟେ ଗରିବ ଲୋକ ଯେତେ ସଫରିଂ ହେଲେ ବି ତାର ଯେଉଁ କ'ଣ କୁହନ୍ତି, ତାର ଯେ କ'ଣ ଆବେଦନଟା ମୁଖ୍ୟମନ୍ତ୍ରୀ ପାଖରେ ପହଞ୍ଚି ପାରିବ ନାହିଁ, ମୁଖ୍ୟମନ୍ତ୍ରୀ ତା ଡୋର୍ ଷ୍ଟେପ୍କୁ ଆସିବେ ନାହିଁ, ତାକୁ ଗୋଟେ ଭାଇ ମିଡ଼ିଆ ଦେଇ ଯିବାକୁ ପଡ଼ିବ। ସେଭଳି ଆମ ଜଣେ ଶିଷ୍ୟ ସବୁବେଳେ ଏଇଟା ବିଚାର କରିବ, ମୋ ପ୍ରାର୍ଥନା ମୁଁ ଯେତେ ଜପ କରେ, ଆମ ଗୁରୁଦେବଙ୍କ କଥାଟା ବୁଝିବାଟା ସହଜ ନୁହେଁ, କିନ୍ତୁ ସେ ଆବସୋଲ୍ୟୁଟ୍ ପ୍ଲାଟଫର୍ମର କଥା କୁହନ୍ତି। ଗୁରୁଦେବ କୁହନ୍ତୁ କେତେ ମାଳା ଜପ କରୁଛ? ଜଣେ ଡିବୋଟି କହିଲା 16 ମାଳା କ'ଣ, ମୁଁ 64 ରାଉଣ୍ଡ। ଗୁରୁଦେବ କହିଲେ 64 ରାଉଣ୍ଡ ନାହିଁ, ତୁମେ ଯେତେ ରାଉଣ୍ଡ କର ବି ତୁମେ କୃଷ୍ଣ ମିଳିବେ ନାହିଁ। ଯେ ଶୁଣି ସେ କନଫ୍ୟୁଜନ୍, ଯେ କ'ଣ କୃଷ୍ଣ ମିଳିବେ ନା ଏତେ ମାଳା ଜପ କଲେ? ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ଗୋଟିଏ ଷ୍ଟେଟମେଣ୍ଟ ଗୁରୁଦେବ ବାର ବାର ଦୋହରାନ୍ତି, ଯିଏ ଗୁରୁ ଗୃହରେ ସେବା କରୁନାହିଁ ତାହାର ଲକ୍ଷ ଲକ୍ଷ ମାଳା କେବଳ ହେଉଛି ଅନର୍ଥ। ସେ କାହିଁ ସେ ଲେଖିଛନ୍ତି? ତାର ଗୁରୁଙ୍କ ପ୍ରତି ଆସକ୍ତି ନାହିଁ, ସେ ଗୁରୁ ଭାବନାଟା ବୁଝିନି, ଗୁରୁତତ୍ଵଟା ବୁଝିନି। ଆମେ ଯେମିତି ସୋସାଇଟିରେ ରହିଛେ, ସମାଜରେ ରହିଛେ, ଗୁରୁଙ୍କର ଆନୁଗତ୍ୟ ନେଇ ପ୍ରଭୁପାଦଙ୍କର ସେବା କରୁଛେ। ଆମର ଯଦି ଆନୁଗତ୍ୟଟା ରହିଲାନି, ଆମ ଭଜନଟା ଅନର୍ଥ ହେଇଯିବ। ସେ ଲେଖିଲେ ଏଗୁଡ଼ିକ ସବୁ ଅନର୍ଥ। ଆମକୁ ଲାଗୁଛି ସେ ବହୁତ ସିନିୟର ଭକ୍ତ, ସେ ବହୁତ ଦିନ ଚାଣ୍ଟିଂ କରୁଛନ୍ତି, ଚାଣ୍ଟିଂ କରୁଛନ୍ତି, ତାଙ୍କର ଗୁରୁଙ୍କୁ କେମିତି ସେ ଆକ୍ଟିଭ, ଗୁରୁଙ୍କ ପ୍ରତି ସେ କେମିତି ଧରିକି ରଖିଛନ୍ତି, ଏସବୁ ଅନର୍ଥ ପୁରା ଷ୍ଟ୍ରେଟ୍ ଲେଖିଛନ୍ତି ସେ। ଲକ୍ଷ ଲକ୍ଷ ମାଳା କେବଳ ଅନର୍ଥ ଯଦି କେହି ଗୁରୁ ଗୃହରେ ସେବା କରୁ। ଆଗେ ତାର ତ ଫିଲିଂ ଆସୁନି, ଏଇଟା ଗୁରୁ, ଆମେ ଏଇଠି ରହିଛେ, ଏଇଟା ପ୍ରଭୁପାଦଙ୍କର ଟେମ୍ପୁଲ, ଗୋଟେ ଡିଭୋଟି ମନ୍ଦିର ରହୁଛି, ତା ରୁମ୍ଟାକୁ ଏମ୍ପାସିସ୍ ଦେଇପାରିବ, କିନ୍ତୁ ଟେମ୍ପୁଲଟାକୁ ଏମ୍ପାସିସ୍ ଦେବନି। ଆମ ପର୍ସନାଲ ଲାଇଫ୍ ଉପରେ ଆମେ ଯେତିକି ଫୋକସ୍ କରୁଛେ, ଆମ ଗୁରୁଙ୍କର ଗୁରୁ କୈନ୍ଦ୍ରିକ ଜୀବନ ଉପରେ ଆମେ ସେତିକି ଫୋକସ୍ କରୁନି। ଆମେ ପର୍ସନାଲ ଲାଇଫ୍ ନେଇକି ଆମେ ଷ୍ଟ୍ରଗଲିଂ ହେଉଛେ, କିନ୍ତୁ ପ୍ରଭୁପାଦଙ୍କ ଡିସାଇବଲ୍ ମାନେ ଦେଖନ୍ତୁ, ସେମାନେ ସୋସାଇଟିକୁ ନେଇକି ଷ୍ଟ୍ରଗଲିଂ କରୁଛନ୍ତି। ସେମାନେ ସୋସାଇଟି ପାଇଁ ଓରେଟ୍, ବଟ୍ ୱି ଆର୍ ପର୍ସନାଲି ଓରେଟ୍। ଇସ୍କନ୍ର ଲକ୍ଷ ଲକ୍ଷ ଭକ୍ତ, ମୁଁ ଖୋଲିକି ସ୍ପଷ୍ଟ କୁହେ, ମୋତେ କିଏ ଖରାପ ବି ଭାବିପାରନ୍ତି, ମୁଁ କହିଲାବେଳେ କମ୍ପ୍ରମାଇଜ୍ କରେନି। ଆମେ ଆମର ଡେଡିକେସନ୍ ଇସ୍କନ୍ ପାଖରେ ପହଞ୍ଚି କରୁନି, କାହିଁକି ନା ଆମେ ସମସ୍ତେ ପର୍ସନାଲାଇଜ୍, ଆମର ଭଜନ, ଆମର ବ୍ୟକ୍ତିବିଶେଷ ଜୀବନ ଗୁଡ଼ିକ ଆମେ ସଂଗ୍ରାମ କରୁଛେ, ମୋର ଏଇଟା ପ୍ରୋବ୍ଲେମ୍, ମୋର ଏଇଟା ପ୍ରୋବ୍ଲେମ୍, କିନ୍ତୁ ଆମେ କେବେ ଚିନ୍ତା କରୁନେ ସୋସାଇଟି ବିଷୟରେ, ଗୁରୁଙ୍କ ବିଷୟରେ। ଏଥିପାଇଁ ଆମ ଭଜନଟା ଗୁରୁଙ୍କ ପାଖରେ ପହଞ୍ଚି ପାରୁନି। ଯେତେବେଳେ ଗୁରୁଙ୍କ ପାଖରେ ପହଞ୍ଚିବନି, କୃଷ୍ଣ ପାଖରେ କେମିତି ପହଞ୍ଚିବ? ଆମର ଜୀବନ ଯଦି ଆଚାର୍ଯ୍ୟ ଆନୁଗତ୍ୟ ନହେଲା, ଆମ ଭଜନଟା ଆମ ପାଖରେ ରହିଗଲା। ସେଥିପାଇଁ ଶିଷ୍ୟର ଗୁରୁ ବୁଦ୍ଧିଟା ଆସେ, ଶିଷ୍ୟର ଆଉ ଶିଷ୍ୟ ଭାବନା ହୁଏନି। କାରଣ ଗୁରୁଙ୍କୁ ପୂଜା କରିବାକୁ ହେଲେ ଲଘୁ ବସ୍ତୁ କେବେ ଗୁରୁଙ୍କୁ ପୂଜା କରିପାରିବେ? ଲଘୁ ସିଏ, ସେ ଗୁରୁଙ୍କୁ କେମିତି ପୂଜା କରିବ? ସେ ତ ହେଭି, ଆମେ ଲାଇଟ୍, ଆମେ କେମିତି ପୂଜା କରିବା? କିନ୍ତୁ ଆମ ପୂଜାଟା ଗୁରୁଙ୍କ ପାଖରେ କେମିତି ପହଞ୍ଚିବ? ଯଦି ହେଭି, ଯିଏ ହେଭି ଗୁରୁ, ସେ ଯଦି ଗ୍ରହଣ କରିନେଲେ, ପ୍ରଧାନମନ୍ତ୍ରୀ ଚାହିଁଲେ ତାକୁ ଯେତେବେଳେ ରୋଡ୍ ଶୋ, ରୋଡ୍ ଶୋ ନା କ'ଣ ଗୋଟେ କୁହନ୍ତି, ରୋଡ୍ ଶୋ ହେଉଛି, ସେ ଗୋଟେ ଗରିବ ଲୋକ ପାଖକୁ ଯାଇକି ତାଙ୍କ କତିରୁ ଗିଫ୍ଟ ନେଇଯାଉଛି, ସିଏ ଚାହିଁଲେ। ଆମେ ଗୁରୁଙ୍କର ଉପାସନା କରୁଛେ, କିନ୍ତୁ ଆମେ ସବୁବେଳେ ଚିନ୍ତା କରିବାକୁ ପଡ଼େ ସିଏ କେତେବେଳେ ମୋ ଉପାସନାଟାକୁ ଗ୍ରହଣ କରିବେ, କାରଣ ମୁଁ ହେଉଛି ଲଘୁ। କିନ୍ତୁ ଶିଷ୍ୟ ଜୀବନରେ ଆମର ଯେଉଁ ଆଜି ଯେଉଁ ପ୍ରଭୁପାଦଙ୍କର, ମହାରାଜଙ୍କର ଆଜି ବ୍ୟାସପୂଜା ଉତ୍ସବ ହେଉଛି, ପ୍ରଭୁପାଦଙ୍କ ଶିଷ୍ୟଙ୍କ ସବୁ ଜୀବନରେ ମୁଁ ଗୋଟେ ଜିନିଷ ଦେଖେ, ସେମାନେ କେତେ ଗୁରୁ ଓରିଏଣ୍ଟେଡ଼। ଆମେ ଏଇଟା ଆମ ଗୁରୁଙ୍କର ସଂସ୍ଥା, ଏଇଟା ଇସ୍କନ୍ ଗୁରୁଙ୍କର ସଂସ୍ଥା। ଦେଖନ୍ତୁ ଜିବିସି କଲେଜ, ଯେମିତି ଆମର କ'ଣ ସେଇଟା ଗୋବର୍ଦ୍ଧନରେ ଜିବିସି କଲେଜ, କେମିତି ସୋସାଇଟିଟା ରହିବ? କାହା ପାଇଁ ରହିବ? ନା ଆମ ଗୁରୁଙ୍କର କୀର୍ତ୍ତିଟା କେମିତି ରହିବ, ଗୁରୁଙ୍କର ଯଶ କେମିତି ରହିବ? ସେଥିପାଇଁ ତାଙ୍କର ଭଜନ, ତାଙ୍କର ପ୍ରାର୍ଥନା, ତାଙ୍କର ଡେଡିକେସନଟା ପହଞ୍ଚି ପାରୁଛି ଭଗବାନଙ୍କ ପାଖରେ, ଯେଉଁଥିପାଇଁ ଇସ୍କନଟା ଆଜି ବଞ୍ଚିକି ରହିଛି। ଏ ଯେଉଁ ଯେତେ ମଠ ମନ୍ଦିର ପରମ୍ପରାଟା ଭାଙ୍ଗିଗଲା କେମିତି ଜାଣିଛନ୍ତି ଆପଣ? ଓଡ଼ିଶାରେ ଗମ୍ଭୀରା ମଠ, ଓଡ଼ିଶାର ହିଷ୍ଟ୍ରି ଫକୀରମୋହନଙ୍କର ଲେଖା ମୁଁ ପଢ଼ୁଥିଲି, ସେ ଯେଉଁ ମଠ ମନ୍ଦିର ଉପରେ ଯଦି କମେଣ୍ଟସ୍ ଦେଇଛନ୍ତି, ଆପଣ ଗୋଟେ ନାଟକ ବାହାରିଥିଲା ସେ ସମୟରେ, ଏ କି ବୋଦା ଏଟା ଜାଣିଛନ୍ତି କଟକ ପାଖରେ, ହେଟା କାଳିଆ ବୋଦାରେ, କାଳିଆ ବୋଦାରେ ଗୋଟେ ଘଟଣା ହେଇଥିଲା। ତାପରେ ଫକୀରମୋହନ ଗୋଟେ କମେଣ୍ଟସ୍ ଲେଖିଥିଲେ ମଠ ମନ୍ଦିରରେ, ମଠ ମନ୍ଦିରକୁ ନେଇ ବହୁତ ଖରାପ ଲେଖିଛି, ସେଟା ଗୋଟେ ନାଟକ ଗୋଟେ ହେଇଥିଲା। ଭାବନ୍ତୁ ନା, ଓଡ଼ିଶାରେ ସାଧୁମାନେ ନଥିଲେ, ଗଙ୍ଗା ମାତା ମଠ ଭିତରୁ ଆରମ୍ଭ କରିକି ବଡ଼ ବଡ଼ ସାଧୁ ମହାତ୍ମାମାନେ ଥିଲେ, କିନ୍ତୁ ଏସବୁ ପତନ ହେଇଯାଏ, ଏ ଯେଉଁ ଡିଗ୍ରେଡେସନ୍ ଆସେ, ଭଜନ ସାଧନ ସବୁ ଚାଲିଥିବ, ଅନୁଷ୍ଠାନ ସବୁ ଚାଲିଥିବ, କିନ୍ତୁ ଅନୁଷ୍ଠାନ ଭଜନ ସାଧନର ପ୍ରାଣ ହେଉଛି କ'ଣ? ଏ ଯେଉଁ ଆଚାର୍ଯ୍ୟ ଅନୁଗତ, ଗୁରୁବା ଅନୁଗତ, ଏଇଟା ନଥିବ, ସେତେବେଳେ ସୋସାଇଟି କୋଲାପ୍ସ ହେଇଯିବ। ସେଥିପାଇଁ ପ୍ରଭୁପାଦଙ୍କର ଯେତେବେଳେ ଲେକ୍ଚର ପଡ଼େ, ପ୍ରଭୁପାଦ ସବୁବେଳେ କହୁଛନ୍ତି, ଯେତେବେଳେ ତୁମେ ମୋ ପ୍ରିନ୍ସିପାଲ ଉପରେ ଷ୍ଟିକ୍ଅପ୍ ନ ହେବ, ଦିସ୍ ପ୍ଲେସ୍ ୱିଲ୍ ବି ଏ ନେଷ୍ଟ ଅଫ୍ ଏ ପିଜିଅନ୍, ପ୍ରଭୁପାଦ କହୁଛନ୍ତି। ଏଇଟା ସବୁ ପାରା ଭାଡ଼ି ହେଇଯିବ, ଗୁରୁବାନୁଗତ ନ ରହିଲେ, ଏଇଟା ଇଣ୍ଡିଭିଜୁଆଲ ଜିନିଷ। ଏଇଟା ପ୍ରତିଭକ୍ତ ତାର ଗୁରୁଙ୍କୁ ସବୁବେଳେ ସେମିତି ଚିନ୍ତା କରେ, ମୋତେ ଗୁରୁଦେବ ବଞ୍ଚେଇକି ରଖିଛନ୍ତି, ମୋତେ ପ୍ରଭୁପାଦ ବଞ୍ଚେଇକି ରହିଛନ୍ତି, ଆଚାର୍ଯ୍ୟଙ୍କ ପରେ ମୁଁ ବଞ୍ଚିକି ରହିଛି। ଏଇ ଭାବନାଟା ଶିଷ୍ୟର, ଏଇ ଭାବନାରେ ଭଜନ ତାର ପୂଜା ଗୁରୁଙ୍କ ପାଖରେ ପହଞ୍ଚେ, ଆଉ ସେଇ ପୂଜାଟିକୁ ଗୁରୁଦେବ କ'ଣ କରନ୍ତି? କୃଷ୍ଣ ପାଖରେ ପହଞ୍ଚନ୍ତି। ସେତେବେଳେ ଆମ ଭଜନଟା କୃଷ୍ଣଙ୍କ ପାଖରେ ପହଞ୍ଚିବ। ଶିଷ୍ୟ ଭଜନଟା ଗୁରୁଙ୍କ ପାଖରେ କେତେବେଳେ ପହଞ୍ଚିପାରେ ନା, ଯେତେବେଳେ ଶିଷ୍ୟର ମନୋଭାବ ରୁହେ ମୁଁ ଗୁରୁଙ୍କୁ ପୂଜା କରିକି ଗୁରୁ ହେବି, ମୁଁ ବଡ଼ ହେବି, ସେଠି ଆଉ ସେ ଭଜନଟା ଗୁରୁଙ୍କ ପାଖରେ ପହଞ୍ଚିପାରେ ନା। ସେଠି ସିଏ କ'ଣ କରିବ ନା, ଜୀବନ ସାରା ଷ୍ଟ୍ରଗଲିଂ କରିବ ତାର ଲାଇଫ୍ର ପ୍ଲାନ୍କୁ ନେଇକି, ଯେଉଁ ଏସବୁ ଭକ୍ତିଧାନ ଠାକୁରଙ୍କର ଲେଖା, ଆଉ ପ୍ରଭୁପାଦଙ୍କର କନ୍ଭର୍ସେସନ୍ଟା ପଢ଼ିବେ, ସବୁ ପ୍ରଭୁପାଦ ସବୁ କହିଦେଇଛନ୍ତି, ସିମ୍ପଲି ୟୁ ହାଭ୍ ଟୁ ଫଲୋ ୟୋର୍ ଗୁରୁ। ପୁରା ସରଳ ସରଳ କଥାରେ ପ୍ରଭୁପାଦ ସବୁ ତାଙ୍କର ଗୁରୁଙ୍କର କଥା କହିଦେଇଛନ୍ତି ବୁଝେଇକି। ଆମ ଉପାସନାଟା ପହଞ୍ଚି ପାରିବନି, କି ଯଦି ଆମେ ବଡ଼ ହେବାର ଉପାସନା ନେଇକି, ଯାହାଙ୍କୁ ପୂଜା କରୁଛେ ତାଙ୍କୁ ବଡ଼ କରିବାର ଉପାସନା ନେଇକି ପୂଜା କରାଏ। ଆପଣ ଦେଖିଛନ୍ତି ନା, ଭଲ ପୂଜାରୀ କାହା କୁହନ୍ତି? ମନ୍ଦିରରେ, ଜଗନ୍ନାଥ ମନ୍ଦିର ହଉ, ଇସ୍କନ ମନ୍ଦିର ହଉ, ସେଠି ଯେଉଁ ହେଡ଼ ପୂଜାରୀକୁ ଲୋକ କାହିଁକି ପସନ୍ଦ କରନ୍ତି? କେଉଁ ହେଡ଼ ପୂଜାରୀକୁ ପସନ୍ଦ କରନ୍ତି? ଯେଉଁ ହେଡ଼ ପୂଜାରୀ ଭଗବାନଙ୍କୁ ଭଲ ଯତ୍ନ ନେଉଛି, ଦେଖିବେ ତାକୁ ସମସ୍ତେ ଭଲ ପାଇବେ, ସେ ତାଙ୍କୁ ସମସ୍ତେ ଭଲ ପାଇବେ। ସିଏ ପୂଜା କରିକି ପୂଜା ପାଇଯାଉଛି, ସେ କାହିଁକି ପୂଜା ପାଉଛି ନା, ସେ ତା ସିଏ ଭଗବାନଙ୍କୁ ସେଭଳି ପୂଜା କରୁଛି, ସେ ଭଗବାନଙ୍କୁ ଏତେ ସମ୍ମାନ ଦେଉଛି, ପୂଜାରୀକି ଲୋକ ଭଗବାନ ବୋଲି ଭାବନ୍ତି ନା, ତାଙ୍କୁ ଧନ ସମ୍ପତ୍ତି ଆଜ୍ଞା ଆପଣ ଟଙ୍କା ନିଅନ୍ତୁ, ଆପଣ ପୂଜାରୀକି ଭଗବାନ ବୋଲି ଭାବନ୍ତି, କାରଣ ସିଏ ସେତିକି ଭଗବାନଙ୍କୁ ସମ୍ମାନ ଦେଉଛି। ଶିଷ୍ୟର କର୍ତ୍ତବ୍ୟ ସେଇଭଳିଆ, ଏଇ ଯେଉଁ ପ୍ରଭୁପାଦଙ୍କ ଶିଷ୍ୟମାନେ ଆପଣ ଦେଖୁଛନ୍ତି, ମହାରାଜ ହୁଅନ୍ତୁ, ଆଜି ମହାରାଜଙ୍କ ଯେଉଁ ଉପହାର ସବୁ ଇସ୍କନ ପ୍ରତି ରହିଛି, ସେଇଟା ମୁଁ ଆଉ କହିବିନି, ଆପଣମାନେ ଜାଣନ୍ତି, ମୁଁ ମହାରାଜଙ୍କର ବେଶୀ ଗୁଣଗାନ ଜାଣିନି, କେବଳ ମୁଁ ଏତିକି ଜାଣିଛି ମହାରାଜଙ୍କର ଜୀବନ ଗୋଟେ ପ୍ରାକ୍ଟିକାଲ ଲାଇଫ, ଯେଉଁଥିପାଇଁ ଆଜି ଏତେ ଶିକ୍ଷିତ ସମାଜକୁ ସେ ଆକର୍ଷଣ କରିପାରିଲେ। ମୁଁ ଯାଇଥିଲି କେବେ ଗୋଟେ କ୍ଲାସ୍ ଦେଲି, ପ୍ରଥମ ଫାର୍ଷ୍ଟ ମୋର ଭିଜିଟ୍ ହେଇଥିଲା ଚୌପାଟି ଯାଇଥିଲି, ମହାରାଜ ସେତେବେଳେ ଥିଲେ, ମହାରାଜ ଆସିଲେ ମୋତେ ଆଲିଙ୍ଗନ କଲେ, ଆଉ କିଛି ମୁଁ ତ ଭୟ କରେ, ପ୍ରଭୁପାଦ ଶିଷ୍ୟମାନେ ଅପରାଧ ହେଇଯିବ। ତାପରେ ମହାରାଜ ରହିଲେ ଗୁରୁପୂଜାରେ, ଗୁରୁପୂଜାରେ ମହାରାଜ ଆଗେ ଗଲେ ନା, ଆମର ସାଧାରଣତଃ ଆମେ କେହି ଆସିଲା ବେଳକୁ ଆଗେ ମହାରାଜମାନେ ତାଙ୍କୁ ଛାଡ଼ିଦେବେ, ସେ ଆଗେ ଗୁରୁପୂଜାରେ ଫୁଲ ଦେବେ, ମହାରାଜ ପୁରା ଡିପୁଟିମାନଙ୍କ ଲାଇନ୍ରେ ରହିଲେ, ଡିପୁଟିମାନେ ଗଲେ ତାଙ୍କ ସେ ଯେଉଁ ଠିଆ ହେଇଥିଲେ ସେ ସେମିତି ଗଲେ, ସେମିତି ଫୁଲ ଦେଇକି ଆସିଲେ, ମୁଁ ସେଠି ଦେଖିଲି। ସେ ପ୍ରାକ୍ଟିକାଲ ଲାଇଫ୍ ତାଙ୍କର ସମୟ ଥିଲା, ଯେତେବେଳେ ଚୌପାଟିରେ ମୁଁ ଭକ୍ତମାନେ କୁହନ୍ତି, ମହାରାଜ ଡିଭୋଟିମାନେ ବାଥରୁମ୍ କମ୍ ଥିଲା ସେତେବେଳେ, ତ ସବୁ ଚାରିଆଡ଼େ କଭର ଥିଲା, ମହାରାଜ କମନ୍ ବାଥରୁମ୍କୁ ଯାଆନ୍ତି, ଡିଭୋଟିମାନେ ସବୁ ଲାଇନ୍ ଲଗେଇଥାନ୍ତି, ମହାରାଜଙ୍କର ଲାଇନ୍ ପଡ଼ିବ ଯେତେବେଳେ ସେ ଯିବେ ବାଥରୁମ୍। କେହି ଏମିତି ନିଜେ ନିଜେ ବଡ଼ ହୁଅନ୍ତିନି, ଯିଏ ନିଜେ ନିଜେ ବଡ଼ ହୁଅନ୍ତି ସିଏ ସିଏ ବଡ଼ଟା ବଡ଼ ଆମେ ନୁହେଁ, ସେଇଟା ମାୟାର କାନ୍ଦ, ତାଙ୍କୁ ବଡ଼ କରିକି ପୁଣି ତଳକୁ ନେଇ ଆସିବ, ଦକ୍ଷ ଭଳିଆ କାମ ସେ। ଯେଉଁମାନେ ଗୁରୁ ମୁଖକୁ ଦେଖନ୍ତି, ଗୁରୁଙ୍କର ଉପାସନା ଜାଣନ୍ତି, ଗୁରୁତତ୍ଵ ଜାଣନ୍ତି, ସେମାନେ ଏଇ ଉପାସନାଟା କରିବେ, ଏଇ ପଦ୍ଧତିରେ ଯିବେ, ସବୁବେଳେ ଗୁରୁଙ୍କ ଯୋଜନା ଉପରେ ନିର୍ଭର କରିବେ। ମହାପ୍ରଭୁ ମହାରାଜଙ୍କର ଯେଉଁ ପ୍ରାକ୍ଟିକାଲ ଲାଇଫ୍ଟା, ଏଇଟା ଶିକ୍ଷିତ ସମାଜମାନଙ୍କୁ ଫିଲୋସଫିରେ ମୁଁ ପଢ଼ିକି କହିଦେଇପାରିବି, ଆପଣ ପଢ଼ିକି କହିଦେଇପାରିବେ, ଆମଠୁ ଯିଏ ସ୍କଲାର ଆସିବ, ଏଇ ଭବିଷ୍ୟତରେ ଯେଉଁ ପ୍ରିଚର୍ମାନେ ଆସୁଛନ୍ତି, ଏମାନେ ବହୁତ ବଡ଼ ବଡ଼ ସ୍କଲାର ହେବେ, କାହିଁକି ନା ଏମାନଙ୍କୁ ସବୁ ଇନଫର୍ମେସନ୍ ମିଳିଯାଉଛି ମିଡ଼ିଆରେ, ଏମାନେ ଚାଷ କିଛି କରିବେନି, ବୁଝିପାରୁଛନ୍ତି ନା, ଯେମିତି ଚାଷ ନ କରିକି ଏଇ ଯେଉଁ ଖାଉଛନ୍ତି ସିଟ୍ରେ ଯେଉଁ ଲୋକମାନେ ଅଛନ୍ତି, ସେମାନେ ପରିବାଟା କିଣିକି ଡାଇରେକ୍ଟ ସିଆର୍ପି ଛକରୁ ଖାଉଛନ୍ତି, ଚାଷ କରୁନାହାନ୍ତି, ବର୍ତ୍ତମାନ ପିକ୍ଚରଙ୍କର କିଛି ଭ୍ୟାଲୁ ନାହିଁ, କାରଣ ଜନ୍ମାଷ୍ଟମୀ ଆସିଲା, ସେ ମହାରାଜ ହରଧର ମହାରାଜ କ'ଣ କହିଛନ୍ତି, ଆମର ପୂଜ୍ୟପାଦ ରାଧା ମହାରାଜ କ'ଣ କହିଛନ୍ତି, ରାଧାମିନ୍ଦ ମହାରାଜ କ'ଣ କହିଛନ୍ତି, 10 ଜଣ ପ୍ରବଚନ ଶୁଣିଦେଲେ ଗୋଟେ ନୋଟ୍ ବନେଇଦେଲେ ଚାଲିଲେ ପିଚିଂ କରିବା ପାଇଁ। ଚାଷ କରିକି ଆମର କିଛି ପାଇନାହାନ୍ତି, ଆଡ଼ଭାନ୍ସ ଯେଉଁମାନେ ଆସିବେ ସେମାନେ ଆପଣଙ୍କ କତିରୁ ବି କପି କରିକି ସେମାନେ ଆହୁରି ଆଡ଼ଭାନ୍ସ ହେବେ, ଏଥିରେ କିଛି ଭାଲୁ ନାହିଁ। ମୁଁ ସବୁ ଷ୍ଟଡି କରି ଦେଖୁଛି ନା, କିନ୍ତୁ ଇଏ ଯାହା ଚାଲିଛି ଅନୁଷ୍ଠାନରେ ସମୟ ବିତେଇବା ପାଇଁ ଆମେ ପ୍ରଚାର କରିବାକୁ ପଡ଼ିବ, ସେବା କରିବାକୁ ପଡ଼ିବ, କିନ୍ତୁ ପ୍ରାଣଟା କେଉଁଥିରେ, ପ୍ରାଣଟା ହେଉଛି ଏଇଟା ଆମର ଆନୁଗତ୍ୟ କିଭଳି ଆମେ ଗୁରୁକୃଷ୍ଣଙ୍କ ଉପରେ ରଖିଛେ, ଏ ଆନୁଗତ୍ୟଟା ବଳ, ଭଜନର ବଳ ହେଉଛି ଗୁରୁବାନୁଗତ୍ୟ, ଆଚାର୍ଯ୍ୟ ଆନୁଗତ୍ୟ। ସେ ସେତେବେଳେ ଯେତେବେଳେ ଗୁରୁବାନୁଗତ୍ୟ ହେଇଯାଏ ତାକୁ ବଳ ମିଳେ, ସେତେବେଳେ ଗୁରୁ ତାର ଆପଣ। ମୁଁ ସବୁବେଳେ ଗୋଟେ ଉଦାହରଣ ଦିଏ, ଆମେ ହାତ ଧରିବା ନା ଗୁରୁ ଆମ ହାତ ଧରିବେ, ଆମେ ଆମେ ହାତ ଧରିଛେ, ଛୋଟ ପିଲା ହାତ ଧରିବାରେ କିଛି ଭାଲ୍ୟୁ ନାହିଁ, ଆଜି ହାତ ଧରିଛି କାଲି ହାତ ଛାଡ଼ିଦେବା। ଛୁଆଟା ଦେଖିନେ ଯାଉଥିବେ ମାର୍କେଟରେ ଯାଉଥିବ, ଚକୋଲେଟ୍ ମିଳିଗଲେ ମା ହାତ ଛାଡ଼ିଦେଇ ଚକୋଲେଟ୍ ଡବା ପାଖକୁ ପଳେଇବ। ଆମେ ଯାହା ପାଇଁ ଯାଉଛେ, ଆମେ ଯେଉଁ ଆଜି ଇସ୍କନକୁ ଆସିଛେ, ଆମେ ଆଜି ଯାହା କରୁଛେ, ଆମେ ଧରିଛେ ଗୁରୁକୃଷ୍ଣଙ୍କୁ, ଆମ ସ୍ୱାର୍ଥରେ ବାଧା ଆସିଲେ ଆମେ ଛାଡ଼ିଦେବା, ଆମକୁ ଆଜି ଚ୍ୟାଲେଞ୍ଜେସ୍ ଆସିଲେ ଆମେ ଛାଡ଼ିଦେବା। କିନ୍ତୁ ଗୁରୁ ଆମକୁ ଧରିଦେଲେ, ଏଇ ଯେଉଁ ଆନୁଗତ୍ୟ ପୂଜାଟା ଯଦି ଗୁରୁଙ୍କ ପାଖରେ ପହଞ୍ଚିଗଲା, ଗୁରୁ ଆମକୁ ଧରିଲେ ଆମେ ଛାଡ଼ିବାକୁ ଚାହିଁଲେ ବି ଛାଡ଼ିପାରିବା। ମା ଯଦି ଧରିଛି ଛୁଆ ଯୁଆଡ଼େ ଗଲେ କୁଆଡ଼େ ଯିବ, ଆମ ଲାଇଫଟା ସେଇ ପର୍ଯ୍ୟନ୍ତ ଭୟ ଆମର ବିପଦ ରହିଛି ଯେପର୍ଯ୍ୟନ୍ତ ଗୁରୁ ଆମକୁ ଧରି ନାହାନ୍ତି, ସ୍ୱୀକାର କରିନାହାନ୍ତି, ଯେଉଁଟାକୁ ଆମର ବେଙ୍ଗଲୀ ଟର୍ମରେ ଆତ୍ମସାତ କୁହାଯାଏ। କର ମୋରେ ଆତ୍ମସାତ, ଆମର ଅଛି ନା ପଦରେ, ଆପଣ ମୋତେ ଆତ୍ମସାତ କରନ୍ତୁ। ସେଥିପାଇଁ ଆମର ପୂଜାଟା ଗୁରୁଙ୍କ ପାଖରେ ପହଞ୍ଚିବାକୁ ହେଲେ ଆମର ଦୁଇଟି ଯୋଗ୍ୟତା ଦରକାର, ଶିଷ୍ୟର ଦୁଇଟି ଯୋଗ୍ୟତା ଦରକାର। କାହିଁକି ଗୁରୁ ହେଲେ ଅଭିମାନ ଶୂନ୍ୟ ଭଜନେ ପ୍ରବୀଣ, ଭଜନ ଅଭିମାନ ଶୂନ୍ୟ ଭଜନେ ପ୍ରବୀଣ ବିଷୟ ଏତେ ଅନାସକ୍ତ। ଶୁଦ୍ଧ ଭକ୍ତର ତିନିଟା ଲକ୍ଷଣ କହିଲେ ଭକ୍ତିନାଥ ଠାକୁର, ସେ ଭଜନରେ ପ୍ରବୀଣ, ଭଜନ ରାସ୍ତାକୁ ଜାଣିଛନ୍ତି, ଆଉ ବିଷୟରେ ଅନାସକ୍ତ, ଆଉ ପ୍ରଥମ କ'ଣ ଅଭିମାନ ଶୂନ୍ୟ। ତାଙ୍କର ପର୍ସନାଲ ଲାଇଫ ପ୍ରଭୁପାଦଙ୍କୁ ତାଙ୍କ ପର୍ସନାଲ ଲାଇଫ ନାହିଁ, ହଁ ପର୍ସନାଲ ହାପିନେସ୍ ପ୍ରାଇଭେଟ ହାପିନେସ୍, ସରି ପବ୍ଲିକ ହାପିନେସ୍ ପ୍ରାଇଭେଟ ହାପିନେସ୍, ଏଇଟା ନାହିଁ, ଦୁଇଟା ହାପିନେସ୍ ନାହିଁ। ସେଥିପାଇଁ ସେ ଅଭିମାନ ଶୂନ୍ୟ, ଦ୍ୱିତୀୟ ହେଲା ଭଜନରେ ପ୍ରବୀଣ, ତୃତୀୟରେ ବିଷୟ ଏତେ ଅନାସକ୍ତ, ତାପରେ ନିତ୍ୟ ଲୀଳା ଅନୁରକ୍ତ ତାପରେ ଆର ପଦରେ ଅଛନ୍ତି। ତେଣୁ ଆମକୁ ସେବା କରିବାକୁ ହେଲେ ଶିଷ୍ୟର ପ୍ରଥମ ଯୋଗ୍ୟତା ହେଲା, ଯେମିତି ଛୋଟ ପିଲାଟା ମୋର ମା ତା ଭାବଟା ଆଗେ ରଖୁ, ସେଭଳି ଆମର ଆନୁଗତ୍ୟ, ମୁଁ ଯାହା କରୁଛି ମୁଁ କେବଳ ଗୁରୁଙ୍କ ପାଇଁ ଆଚାର୍ଯ୍ୟଙ୍କ ପାଇଁ ବଞ୍ଚିକି ରହିଛି, ମୋ ଯୋଗ୍ୟତମ। ଆଉ ଦ୍ୱିତୀୟ ହେଲା, ଆମେ ଯାହା ପୂଜା ସେବା ସବୁ କରୁଛେ, ଯାହା ଆଜି କରୁଛେ, ତା ଅଭିମାନ ଶୂନ୍ୟ କରିବାକୁ ପଡ଼ିବ, କାରଣ ଅହଂକାରୀ ଯାହାର ଅହଂକାର ଭାବ ରହିଲା ସେ ସେବାଟା ଗୁରୁଙ୍କ ପାଖରେ ପହଞ୍ଚିବ, କାରଣ ଅହଂକାର ରହିଲା ମାନେ ସେଇଟା ତ ଈଶ୍ୱର ଭାବନା ଆସିଲା, ଈଶ୍ୱର ଭାବନା ଆସିଲା, ଈଶ୍ୱର ଭାବନାରେ ଆଉ ଜଣଙ୍କୁ କେମିତି ପୂଜା କରିହେବ, ତେଣୁ ସେ ପୂଜାଟା ନିଜ ପାଇଁ, ବୁଝିପାରୁନାହାନ୍ତି। ଯେମିତି ପୂଜାରୀ ପୂଜା କରୁଛି, ମୁଁ ଦେଖେ ସବୁ ନାଁ, ସେ ଆଜିକାଲି ତ ମିଡ଼ିଆ ଲଗେଇ ଦେଉଛନ୍ତି, ମୁଁ କହିବା ପାଇଁ ମୋତେ କଷ୍ଟ ଲାଗୁଛି, ମୁଁ ଖୋଲିକି କହିଦିଏ, ଦେଖିଦିଏ ଜଣେ ଜଣେ ପୂଜାରୀ, ସେ ଏଇ ରଥଯାତ୍ରା ପଥଯାତ୍ରା ସମୟରେ ସେ ଜଗନ୍ନାଥଙ୍କ ଆଗରେ ସେ ଜଗନ୍ନାଥଙ୍କୁ ବଡ଼ ଭଳିଆ ଆକ୍ଟିଂ କରନ୍ତି। ସେ ଯେଉଁ ପୂଜାଟା ସେ କାହିଁ କରୁଛି ନା, ତା ସ୍ଥିତିଟାକୁ ବଡ଼ କରିବା ପାଇଁ, ସେଠି ଈଶ୍ୱର ପୂଜା ହେଉନି, ସେ ତାର ସ୍ଥିତିଟାକୁ ବଡ଼ କରିବା ପାଇଁ। ଏଇଟା ହେଉଛି ଭକ୍ତ ଜୀବନରେ ଶିଷ୍ୟ ଜୀବନରେ ପତନ ଅବସ୍ଥା। ଭକ୍ତିଧାନ ସରସ୍ୱତୀ ଠାକୁର ପ୍ରଭାତ ମହାରାଜ ଏଇଟା ସବୁଠୁ ନିଛୁଟ କପଟ, ଗୋଟେ କପଟତା, ଆମର ଶ୍ରଦ୍ଧା ନାହିଁ, ଭିତରେ ବହୁତ ବଡ଼ ଭାବ ରହିଛି କିନ୍ତୁ ଆମେ ଗୁରୁ ପୂଜା କରୁଛେ। ତେଣୁ ଆମର ଏଇଟା ନୁହେଁ, ଆମର ଭାବନାଟା ରହିଛି ଗୋଟିଏ ପଦକୁ ସବୁବେଳେ ଜୀବନରେ ମନେ ରଖିବାକୁ ପଡ଼ିବ, ମୋତେ ଆଜି ବଞ୍ଚେଇକି କିଏ ରଖିଛନ୍ତି, ଆଚାର୍ଯ୍ୟ ମାର୍ଗ, ପ୍ରଭୁପାଦଙ୍କ ଦୟାରୁ ପ୍ରଭୁପାଦ ଯାହାକୁ ପଠେଇଛନ୍ତି ତାଙ୍କର ଚରଣ କମଳକୁ ଧରି ମୁଁ ଭକ୍ତି ଜୀବନରେ ବଞ୍ଚିକି ରହିଛି। ଆଗରେ ଭକ୍ତି ପାଇବି କେମିତି, ତାଙ୍କ କୃପାରୁ, ଆଉ ଯେତେଦିନ ବଞ୍ଚିବି କେମିତି, ନା ତାଙ୍କରି କୃପାରୁ। ପାଷ୍ଟ ପ୍ରେଜେଣ୍ଟ ଫ୍ୟୁଚର ତିନିଟା ସମୟ, ଯେଉଁ କ'ଣ ବର୍ତ୍ତମାନ ଅତୀତ ଆଉ ଭବିଷ୍ୟତ, ତିନି କାଳର ଯୋଜନା ତାଙ୍କ ହାତରେ ଅଛି। ଏଇ ଭାବନାରେ ଶିଷ୍ୟ ପ୍ରତି ମୁହୂର୍ତ୍ତରେ ସିଏ ବଞ୍ଚିକି ରହିବ, ଆଉ ସେଇଟା ହେଉଛି ପ୍ରକୃତ ବ୍ୟାସ ପୂଜା, ସେଇଟା ହୃଦୟରେ ସବୁବେଳେ କୃତଜ୍ଞତାର ଭାବନା, ଅକୃତଜ୍ଞ ହୃଦୟରେ କେବେ ଭକ୍ତି ବିଜୟ ଆସେ ନା, ସେ ଦୀକ୍ଷା ନେଲେ କ'ଣ ହେବ। ଆପଣ କେତେ ବର୍ଷର ଦୀକ୍ଷା ନେଇଛନ୍ତି, ଆପଣ କ'ଣ ଗୁରୁ ହୁଅନ୍ତୁ ସନ୍ୟାସୀ ହୁଅନ୍ତୁ, ଏଇଟା ମୋ ପାଇଁ ଆପ୍ଲିକେବୁଲ, ଆପଣ ପାଇଁ ଆପ୍ଲିକେବୁଲ, ସମସ୍ତଙ୍କ ପାଇଁ ଆପ୍ଲିକେବୁଲ। ଯଦି ତାର ନିଜ ସ୍ଥିତିଟାକୁ ସିଏ କୃତଜ୍ଞତାର ସହିତ ଜଣେଇ ପାରୁନି, ଏଇଟା ମୋର ଗୁରୁଙ୍କ ଦୟାରୁ, ପ୍ରଭୁପାଦଙ୍କ ଦୟାରୁ, ଆଚାର୍ଯ୍ୟଙ୍କ ଦୟାରୁ ଏଇଟା ମୁଁ ପାଇଛି। ଏଇ କୃତଜ୍ଞତାର ଭାବ ହୃଦୟରେ ଟିକେ କମିଗଲା ମାତ୍ରେ ତୁ ଚ୍ୟୁତ ହେଇଗଲା। ତୁମେ ଯେଉଁ ପୋଷଣ ଗୁରୁ ଯଦି ଗୁରୁ ପୋଷଣ ଅଛ, ଗୁରୁ ପୋଷଣ ତ ଫଳ ଲାଭ ହବ, ଶିଷ୍ୟ ପୋଷଣ ଥିଲେ ଶିଷ୍ୟ ପୋଷଣ ଫଳ ଲାଭ। କିନ୍ତୁ ବଡ଼ ଜିନିଷ ରହୁଛି ଆମେ ଯାହାଙ୍କୁ ପୂଜା କରୁଛେ, ମୁଁ ଏଠି କଥାକୁ ବିଶ୍ରାମ ନେବୁ, ତ ମନୋଜ ବିଷୟରେ ବିଶେଷ ଆଉ କିଛି ଜାଣିନି, କେବଳ ଏତିକି ଜାଣିଛି ମହାରାଜ ବ୍ରଜ ଭାବକୁ ଭଲ ପାଆନ୍ତି, ମୁଁ ତ ବେଶୀ ମିଶିନି। ଆଉ ମହାରାଜଙ୍କର ଶିଷ୍ୟମାନଙ୍କର ମୁଁ ସଙ୍ଗ କରିଛି, ବହୁତ କ୍ଲୋଜ୍ ଫ୍ରେଣ୍ଡସ୍ ମୋର ସବୁ ଅଛନ୍ତି, ଆଉ ମୁଁ ତାଙ୍କ ଭାଇ ଭଳି ସବୁ ଦେଖେ। ଆଉ ସେମାନଙ୍କୁ କେବଳ ମୁଁ ଗୋଟିଏ ଜିନିଷ ଟ୍ରେନିଂ ଦିଏ, ମୋର ଜବ୍ ହେଲା ଏତିକି, ମୁଁ ଯୁଆଡ଼େ ଯାଏ ଭାଇ ଦେଖ ବଞ୍ଚିବାର ତୁମର ଅଛି, ମୋ ଜୀବନରୁ ମୁଁ ଅନୁଭବ କହୁଛି। ତୁମେମାନେ ଜାଣିନ ଆମ ଗୁରୁ, ଆମେ ଛୋଟ ପିଲା ଯେତେବେଳେ ଆମ ବାପ ପଳେଇଛି, ଆଉ ସେତେବେଳେ ଇସ୍କନର ମିଡ଼ିଆ ନଥିଲା, ସେତେବେଳେ ଖଣ୍ଡେ କ୍ୟାସେଟ୍ ନଥିଲା, ଇସ୍କନର ବହି ବାହାର ନଥିଲା, ଆମେ ମାଟି ହାଣିକି ବଞ୍ଚିଛୁ। ଆଉ ତୁମକୁ ବଞ୍ଚିବାର ଅଛି ଜୀବନରେ, ଶିକ୍ଷିତ ପିଲା ଚାକିରି ଛାଡ଼ିକି ଆସୁଛ, ଏଇଟା କେତେ ବଡ଼ ଭାଗ୍ୟ। ସେଇ ଗୁରୁ ଭକ୍ତି କର, ଗୁରୁଙ୍କୁ ସବୁବେଳେ ଧରିକି ତାଙ୍କୁ ପ୍ରାର୍ଥନା କର, ବଞ୍ଚିଯିବ। ତେଣୁ ମହାରାଜଙ୍କର ଯେଉଁ ଗୁରୁ ନିଷ୍ଠା, ପ୍ରଭୁପାଦଙ୍କ ନିଷ୍ଠାର ଫଳରେ ଆଜିକାଲି ଆଜି ଦେଖୁଛନ୍ତି ଯେତେ ଶିକ୍ଷିତ ସମାଜମାନେ ଆସୁଛନ୍ତି, ଏମାନଙ୍କ ଉପରେ ଗୋଟେ ଭାର, ଇସ୍କନ ଗୋଟେ ବହୁତ ବଡ଼ ଆଶା କରୁଛି ଯେ ଏମାନେ ଶୃଙ୍ଖଳିତ ହେବେ, ଆଉ ଏମାନଙ୍କର ଅବଦାନ ରହିବ ଇସ୍କନ ପ୍ରତି। ଯେମିତି ପ୍ରଭୁପାଦ ଯେଉଁ ଆଶା କରୁଥିଲେ ଯେ ଆମର ଥାର୍ଡ ଜେନେରେସନ ଯେଉଁମାନେ ଆସିବେ ସେମାନେ ଗୋଟେ ଗୋଲ୍ଡେନ୍ ଜେନେରେସନ ହେବେ, ପ୍ରଭୁପାଦ ଏଇଟା କହୁଥିଲେ, ଆମର ତୃତୀୟ ଜେନେରେସନ ଗୋଟେ ଗୋଲ୍ଡେନ୍ ଜେନେରେସନ ଆସିବ, ମୁଁ ଶୁଣିଛି ମୁଁ ଆଉ କୁହନ୍ତୁ। ଆଉ ପ୍ରଭୁପାଦ ସବୁବେଳେ ଆଶା କରୁଥିଲେ ଶିକ୍ଷିତ ସମାଜମାନେ ସେମାନେ ଇସ୍କନକୁ ଦିଗ୍ଦର୍ଶନ ଦିଅନ୍ତୁ, ଯଦ୍ୱାରା ସାଧାରଣ ଲୋକଙ୍କର ମନୋଭାବ ଯେଉଁଟା ରହିଛି ଇସ୍କନ ପ୍ରତି ସେଇଟା ସବୁ ବିଦୂରିତ ହୋଇଯାଉ। ଆଉ ମହାରାଜଙ୍କର ଶିକ୍ଷା ସେଥିପାଇଁ ଶିକ୍ଷିତ ସମାଜ ଉପରେ ଦେଖନ୍ତୁ, ମହାରାଜଙ୍କର ଗୋଟିଏ ୱାର୍ଡ଼ ହେଉଛି କମନ୍ ୱାର୍ଡ଼, ମୁଁ ଯେତିକି ଶୁଣେ ଯେତେବେଳେ ଦେଖେ ସବୁବେଳେ ମହାରାଜ କମ୍ପାସନେଟ୍ ଆଉ ହ୍ୟୁମିଲିଟି, ଏଇ ୱାର୍ଡ଼ଟାକୁ କାହିଁକି ୟୁଜ୍ କରନ୍ତି ଶିକ୍ଷିତ ସମାଜ ଲୋକ ବୁଝିବା ଦରକାର, କାହିଁକି ମହାରାଜ ଦୁଇଟାକୁ ୟୁଜ୍ କରନ୍ତି। କାରଣ ଆମେ ରାଜଶିକ୍ଷ, ଆମେ ଯେତେ ପାଠ ପଢ଼ିନବା, ପଢ଼ା ଅପଢ଼ା ସହିତ କିଛି ନାହିଁ, ରାଜଶିକ୍ଷ ଭାବନାଟା କଳିଯୁଗରେ ବେଶୀ, ରାଜଶିକ୍ଷ ଭାବନା ନେଇକି ଆମେ ଯେତେ ଦିନ କିଛି କାମ କରିବା ବି ରାଜଶିକ ଭାବ ମାନେ ଯେଉଁ ଦିନ ହେଲେ ଡିଫିଟ୍ ହେବା, ରାଜଶିକର ଗୁଣ ସେ କରିକି ଚାଲିଯାଉଥିବ, କେତେବେଳେ ଅଟକିଗଲା ମାନେ ପଡ଼ିଯିବା। ତେଣୁ ଭିତରେ ଆମର ଆଚାର୍ଯ୍ୟ ଅନୁଗ୍ରତ ପ୍ରାର୍ଥନା ଗୁଣଟା ତ ଏମିତି ପରିବର୍ତ୍ତନ ହେବନି, ଏ ଗୁରୁଙ୍କର ସେବା କରି ଭଗବାନଙ୍କୁ ପ୍ରାର୍ଥନା କରି ଧୀରେ 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 ଏ ପାସନେଟ୍ ନେଚର ଗୁଡ଼ାକ ଯିବ, ନହେଲେ ଆମେ ଜୀବନ ସାରା ଏଇଟା ଗୋଟେ ଦିନ ଦୁଇ ଦିନ ଗୁରୁ ଗ୍ରହଣ କରିବା ଗୋଟେ ଦିନ ଦୀକ୍ଷା ଦିନ, କିନ୍ତୁ ତାଙ୍କୁ ଧରିକି ରଖିବା ଯେମିତି ବିବାହ ହେବ ଗୋଟେ ଦିନ ଉତ୍ସବ, କିନ୍ତୁ ନାତି ନାତୁଣୀ ହେଇକି ପୁଅ ବାହାଘର ଝିଅ ବାହାର ହେଲେ ମଲା ପର୍ଯ୍ୟନ୍ତ ଦାୟିତ୍ୱ ଯିବନି, ସେଭଳିଆ ଗୁରୁ ଗ୍ରହଣଟା ସେଇଭଳିଆ ଜନ୍ମଦିନ ପାଇଁ ତାଙ୍କୁ ଏଭଳି ଏକ ଆସନ ରଖିବାକୁ ପଡ଼ିବ, ସେ ଆସନ ଆଉ କେହି ରହିପାରିବେନି, ସେ ହୃଦୟ ସେଇ ଆସନରେ ଗୋଟେ ସ୍ପେଶାଲ ପୋଜିସନ ଗୁରୁଙ୍କୁ ଦେବାକୁ ପଡ଼େ, ଆଚାର୍ଯ୍ୟଙ୍କୁ ଦେବାକୁ ପଡ଼େ, ସେଇଟା ଶିଷ୍ୟ ହୃଦୟରେ ଗୋଟେ ସମ୍ପତ୍ତି, ଯେତେବେଳେ ସେ ସେଇ ପୋଜିସନଟା ଦେଇପାରିବ ତାର ସେୟାର ଗୋଟେ କ'ଣ ନାହିଁ, ଆମର ସେୟାର ଆପଣ କ'ଣ ମୋବାଇଲ ସେୟାର କରୁନାହାନ୍ତି, ଆପଣ ନମ୍ବର ଥିଲେ ତ ସେୟାର କରିବେ, ଗୁରୁ ଯେଉଁ ପ୍ରପର୍ଟିଟାକୁ ସେୟାର କରନ୍ତି କେବଳ ଏଇ ଗୋଟେ କଣ୍ଡିସନରେ, ଯେତେବେଳେ ତୁମେ ତାଙ୍କ ପାଇଁ ଗୋଟେ ସ୍ପେଶାଲ ପୋଜିସନ ରଖିଲ। ଆଉ ଗୁରୁ ଓ ପୂଜା ଅର୍ଥ ପୁରା ସମ୍ପୂର୍ଣ୍ଣ, ମୁଁ ଏଇଟା ଗୁରୁତତ୍ଵ ବୋଲି ମୁଁ ଆପଣ ଗୁରୁ କଥା କହୁଛି, ଏଥିରେ ସବୁ ଆଚାର୍ଯ୍ୟଙ୍କର କଥା, କାହିଁକି ଗୁରୁ ଯଦି ପୂଜାଟିକୁ ଗ୍ରହଣ ନ କରିବେ ସେ ପୂଜାଟି ଆଚାର୍ଯ୍ୟଙ୍କ ପାଖକୁ ଯିବ କିଭଳି, ଗୁରୁ ଗ୍ରହଣ କରିକି ଆଚାର୍ଯ୍ୟଙ୍କ ମାଧ୍ୟମରେ ଭଗବାନ ପାଖକୁ ପଠାଉଛନ୍ତି। ଗୁରୁ ଯେଉଁ ପ୍ରଶ୍ନ କେହି କରିବେ ଗୁରୁଙ୍କର କ'ଣ ଆବଶ୍ୟକତା ଅଛି, ନା ଗୋଟେ ବଦ୍ଧ ଜୀବର ପୂଜାଟା ଭଗବାନ ପାଖରେ ପହଞ୍ଚିବ କେମିତି, ସେ ପୂଜାଟାକୁ ପୂଜାରୀ ନ ରହିଲେ ଭଗବାନଙ୍କୁ ପୂଜା କିଏ କରିବ, ସାଧାରଣ ଲୋକ ଯେଉଁ ନଡ଼ିଆଟା ନେଇକି ଯିବ ଭାଙ୍ଗିବ କେମିତି, ପୂଜାରୀ ଜଣେ ଦରକାର। ଆଉ ସେ ପୂଜାରୀ ଯୋଗ୍ୟତା କ'ଣ, ସେ ପୂଜାରୀ କେବଳ ଭଗବାନଙ୍କୁ ସୁଖ କରିବା ପାଇଁ ଚାହୁଁଛି, ସେଥିପାଇଁ ତାକୁ ପୂଜା ମିଳିଛି, କୋପପବ୍ଲିକ ଲୋକ ତାକୁ ପୂଜା ଦେଉଛନ୍ତି। ତେଣୁ ଗୁରୁ ପୋଜିସନଟା ଏତେ ଗୋଟେ ଡିଫିକଲ୍ଟ ପୋଜିସନ, ସେ କିଞ୍ଚିତ ଯଦି ଗ୍ରହଣ କରିଦେଲା ଲଗୁ ହେଇଗଲା, ଆଉ ସିଏ ସବୁ ସମର୍ପଣ କରିଦେଲେ ଶିଷ୍ୟ ଯାହା ଦେଲା ସେଇଟା ବି ଯାଇ କୃଷ୍ଣ ପାଖରେ ପହଞ୍ଚିଲା। ତେଣୁ ଆମେମାନେ ଯେଉଁ ଶିଷ୍ୟ ହେଇଛେ ମହାରାଜଙ୍କର, ତ ଅନେକ ଗୁଣାବଳୀ ଆପଣମାନେ ମହାରାଜଙ୍କ ବହି ସବୁ ପଢ଼ିବେ, ମହାରାଜଙ୍କ ଜୀବନ ଚରିତ୍ର, ଏପରିକି ମହାରାଜଙ୍କୁ ସେଥିପାଇଁ କହିଥିଲେ ମହାରାଜ ଆପଣଙ୍କ ଲାଇଫ୍ ହିଷ୍ଟ୍ରି ଆପଣ ନିଜେ ଲେଖନ୍ତୁ, ଆମର ତୀର୍ଥ ମହାରାଜ ନିଜେ କହିଲେ ଆପଣ ଏତେ ଷ୍ଟ୍ରଗଲିଂ କରିଛନ୍ତି ଜୀବନରେ, ଏତେ ବାଧା ବିଘ୍ନ ପରେ ପ୍ରଭୁପାଦଙ୍କ ମିଶନକୁ ଆସିଛନ୍ତି, ଆପଣ ଥିଲାବେଳେ ଆପଣଙ୍କ ଲାଇଫ୍ ହିଷ୍ଟ୍ରି ଲେଖନ୍ତୁ, କାହିଁକି ଏହାଦ୍ୱାରା ଇନ୍ସପିରେସନ୍ ମିଳିବ ଭକ୍ତମାନଙ୍କୁ। ତେଣୁ ଆମେମାନେ କେବଳ ଏକ ନିର୍ଦ୍ଦିଷ୍ଟ ଗୁରୁଙ୍କର ଶିଷ୍ୟ ହିସାବରେ ଆମେ ଭାବିବା ଉଚିତ ନୁହେଁ। ପ୍ରଭୁପାଦ ଗୋଟେ ଏମିତି ଫର୍ମୁଲାକୁ ଆମକୁ ଦେଇଦେଇଯାଇଛନ୍ତି ଯୋଉଟା ଆମ ବୈଷ୍ଣବ ସେବା ବୈଷ୍ଣବ ଭାବ ଆମର ଫ୍ରେଣ୍ଡସିପ୍ ଆମର ମୁଡ଼ଟା ରହିବା ଦରକାର ବୈଷ୍ଣବିଜିମ ଉପରେ। ତେଣୁ ଆମମାନଙ୍କୁ ବିଚାର କରିବାକୁ ପଡ଼ିବ କେମିତି ଆଚାର୍ଯ୍ୟମାନଙ୍କ ଶିକ୍ଷାରେ ଆମେ ବଞ୍ଚିକି ରହିବା। ବ୍ୟାସ ପୂଜା ଦିନ ହେଉଛି ଏଇ ଦିନ ଯେଉଁଦିନ ଗୁରୁଙ୍କର କୀର୍ତ୍ତି ଗୁରୁଙ୍କର ଯଶ ଗୁରୁଦେବ ମୋ ପାଇଁ କ'ଣ କରିଛନ୍ତି ସେଇଟାକୁ ସ୍ମରଣ କରିବାର ଦିବସ। ଗୁରୁଦେବ କୁହନ୍ତି ଗୁରୁଙ୍କର ଅବଦାନକୁ ସ୍ମରଣ କରିବାର ଦିବସ ସେଦିନେ, ଯେମିତି ଏକାଦଶୀଟା ଆମର ସେଭଳି ଏଇ ଦିବସ। ଆଉ ଏଇଟା ତ ଗୋଟେ ଦିନ ନୁହେଁ, ଏଇଟା ହେଉଛି ପ୍ରତିଦିନର ଗୁରୁ ପୂଜା। ଆଉ ମହାରାଜଙ୍କର ତ ଅନନ୍ତ ଗୁଣ ଆପଣମାନେ ଜାଣିଛନ୍ତି, ପ୍ରଭୁ ମାନେ ସବୁ ଜାଣିଛନ୍ତି। ଏତିକି ପ୍ରଭୁପାଦ ଜୀ କୃପା କରନ୍ତୁ, ପ୍ରଭୁପାଦଙ୍କ ଶିଷ୍ୟମାନେ ବେଶୀ ଦିନ ରୁହନ୍ତୁ। ମୁଁ କେବଳ ଏତିକି ପ୍ରାର୍ଥନା କରେ ଯେଉଁଠି ଯାଏ, ପ୍ରଭୁପାଦ ଏମାନଙ୍କୁ ଆପଣ ଅଧିକା ଦିନ ରଖନ୍ତୁ, କାହିଁକି ଏଇ ଜେନେରେସନ୍ କମ୍ସେ କମ୍ କିଛି ଶିଖୁ ତାଙ୍କ ପାଖରୁ, ନହେଲେ ଏତେ ବଡ଼ ମିଶନକୁ ଚଳେଇବା। କାରଣ ମନେ ରଖନ୍ତୁ, ଆଜି ମୁଁ ସବୁବେଳେ ଖୋଲି କୁହେ, ମୋତେ କି ବହୁତ ଲୋକ ଖରାପ ବି ଭାବନ୍ତି, କିନ୍ତୁ ମୋର ଛୋଟ ଅଭିଜ୍ଞତାରେ, ମୁଁ ବହୁତ ଛୋଟ ଲୋକ, କିନ୍ତୁ ମୋ ଅଭିଜ୍ଞତାରେ ମୁଁ କହୁଛି ଗୁରୁ ଚାଲିଗଲା ପରେ କ'ଣ ପୋଜିସନ୍ ହୁଏ ଫାଷ୍ଟ ଏକ୍ସପିରିଏନ୍ସ ଇସ୍କନ୍ରେ ଆମର ଅଛି, ଆଉ କାହାର ନାହିଁ। ଗୁରୁ ଚାଲିଗଲା ପରେ କ'ଣ ଆସେ ଶିଷ୍ୟ ମୁଣ୍ଡକୁ, ଆପଣଙ୍କୁ ଲାଗିବ ମୋ ସଂସାର ମୋର କେହି ନାହିଁ, ସବୁଥିବେ ଏ ବଡ଼ ଡିଫିକଲ୍ଟ ପୋଜିସନ। ସେଥିପାଇଁ ଭାଗ୍ୟବାନ ହେଉଛନ୍ତି ପ୍ରଭୁପାଦଙ୍କ ଶିଷ୍ୟ ଥିଲାବେଳେ ଆମମାନଙ୍କୁ ସେଇଭଳି ଆଚାର୍ଯ୍ୟ ନିଷ୍ଠାଟା ବଢ଼େଇ ଦେବାକୁ ପଡ଼ିବ, ଯାହାଦ୍ୱାରା ଗୁରୁ ଚାଲିଗଲେ ବି ଗୁରୁଙ୍କର ଗୋଟିଏ ସମ୍ପତ୍ତିକି ଧରିକି, ଗୁରୁଦେବ ମୋତେ ଏଇଟା କହିଛନ୍ତି, ଗୁରୁଦେବ ଗୋଟେ ବିଗ୍ରହ ଅଛି, ଗୁରୁଦେବ ଗୋଟେ ମିଶନ ଅଛି, ଏଇଟାକୁ ଧରିକି ମୁଁ ବଞ୍ଚିଯିବି, ନହେଲେ ବହୁତ କଷ୍ଟ। ଆଉ ପ୍ରଭୁପାଦଙ୍କ ଶିଷ୍ୟମାନେ ଜଗତରେ ରହିଲେ ଏତିକି ଲାଭ ହେବ, ତାଙ୍କର ଯେଉଁ ଗୁରୁ ଭକ୍ତି ତାଙ୍କର ଯେଉଁ ରହିଛି ତା ବଳରେ ଇସ୍କନଟା ସୁରକ୍ଷିତ ହୋଇକି ରହିଛି, ତାଙ୍କର ସେବାଟା ତାଙ୍କର ଗୁରୁନିଷ୍ଠା ଏଭଳି, ପ୍ରଭୁପାଦ ଶିଷ୍ୟ ଯେଉଁଠିକି ପଳେଇ ଆସୁଛନ୍ତି ସେ ଯାହା କହିବେ ଆପଣ କାଉଣ୍ଟର କରିପାରିବେ ନାହିଁ। କିନ୍ତୁ ଆଜି ଆମେମାନେ ଯେଉଁ ଗୁରୁ ହେଉଛୁ ବା ଯେଉଁମାନେ ଗୁରୁ ହେବେ ତାଙ୍କୁ ଡିସିପ୍ଲିନ୍ ମାନିବେନି, କାହିଁକି ଏମାନେ ଏତେ ରଜଗୁଣ ବ୍ୟାକଗ୍ରାଉଣ୍ଡରୁ ଆସୁଛନ୍ତି, ସମାଜ ଏତେ, ମୁଁ ଆପଣ ଖୋଲିକି କହୁଛି, ସେମାନେ ଏତେ ରଜଗୁଣ ବ୍ୟାକଗ୍ରାଉଣ୍ଡରୁ ଆସୁଛନ୍ତି, ଏଭଳି କୁସଂସ୍କାରରୁ ସମାଜ ହେଇଗଲାଣି, ଆମେ ଗୁରୁଙ୍କ ପାଖରୁ ଶୁଣୁଥିଲୁ, ଆମକୁ କୌଣସି ଗୁରୁଙ୍କ ପାଖରୁ ମେଲ୍ ଆମ ଜୀବନରେ ଲେଖିନୁ, ଆମେ ଶୁଣିଦେଉଥିଲୁ, ଡିଟର୍ମିନେସନ୍ ନେଉଥିଲୁ, ବର୍ତ୍ତମାନ ସେ ସମୟ ନାହିଁ। ରଜଗୁଣ ଜଣେ ଲୋକ ହେଲେ ଦୁର୍ଯ୍ୟୋଧନ ବି ବଳରାମଙ୍କୁ ଗୁରୁ ରୂପରେ ମାନିଥିଲା, କ'ଣ ମାନିଲା କି ମନା କଲେ ଯୁଦ୍ଧ କରନା, କ'ଣ ଶୁଣିଲା କି ଶୁଣିଲାନି, ଗୁରୁତତ୍ତ୍ୱକୁ ତ ମାନିଲେନି ଆଉ ଦୁର୍ଯ୍ୟୋଧନ। ଆଉ ଏବେ ତ ସବୁ ଏଭଳିଆ ରଜଗୁଣ ତମଣି ଲୋକ ଆସିବେ, ଆପଣ ସମ୍ଭାଳି ପାରିବେନି। କିନ୍ତୁ ପ୍ରଭୁପାଦଙ୍କର ଯେଉଁ ୟୁନିକ୍ ପୋଜିସନ୍ ରହିଛି ବିଶ୍ୱରେ, ତାଙ୍କର ଶିଷ୍ୟମାନଙ୍କୁ ସମସ୍ତେ ମାନିବେ। ସେଥିପାଇଁ ସେମାନେ ଯେତେ ଦିନ ଜଗତ ରହିଛନ୍ତି ଇସ୍କନରେ, ଆମ ଇସ୍କନରେ ସବୁ ମୁନ୍ ଅଛନ୍ତି ଆଉ ସନ୍ ଅଛନ୍ତି, ସିଏ ଗଲା ପରେ କ'ଣ ହବ ସେ ପ୍ରଭୁପାଦ ହିଁ ବ୍ୟବସ୍ଥା କରିବେ। ତେଣୁ ମହାରାଜଙ୍କୁ ଭଗବାନ ସୁସ୍ଥ ରଖନ୍ତୁ, ପ୍ରଭୁପାଦଙ୍କର ସବୁ ଶିଷ୍ୟମାନେ ସୁସ୍ଥରେ ରୁହନ୍ତୁ, କାରଣ ଏତେ ଭକ୍ତ ଆସୁଛନ୍ତି ଯେଉଁଠି ଦେଖିଲା ବେଳକୁ ଡର ବି ଲାଗୁଛି, ଏମାନଙ୍କୁ କିଏ ମେଣ୍ଟେନ୍ କରିବ? ଯଦି ଏମାନଙ୍କ ଭିତରେ ରାଜସିକ ଭାବନାଟା ଚାଲି ଆସିବ, ସୋସାଇଟି କ'ଣ ଅବସ୍ଥା ହବ? ସେଥିପାଇଁ ମହାରାଜଙ୍କର ଏସବୁ ଯୋଜନା, ଏଇ ଯେଉଁ ଜିବିସି କଲେଜ କରିବା, ଜିବିସି ବହୁତ ଚିନ୍ତା କରୁଛନ୍ତି। ତେଣୁ ଆମମାନଙ୍କୁ ଆଚାର୍ଯ୍ୟ ଅନୁଗତରେ ପ୍ରଭୁପାଦଙ୍କର ସୁଖ ପାଇଁ ସମସ୍ତଙ୍କୁ ସହ୍ୟ କରିବାକୁ ପଡ଼ିବ, ସେବା କରିବାକୁ ହେଲେ ସହିବାକୁ ପଡ଼ିବ, ନହେଲେ ଆମେ ପାରିବାନି, ଆମେ ପୂଜା କରିପାରିବାନି। ସବୁବେଳେ ଲାଇଫ୍ରେ ଚ୍ୟାଲେଞ୍ଜେସ୍ ଆସିବ, ଆପଣ ଅନଏକ୍ସପେକ୍ଟେଡ଼ଲି ଆସିବ। ତେଣୁ ଆଜି ମୁଁ ଏଇଠି କଥାକୁ ବିଶ୍ରାମ ଦେଉଛି, ଆପଣ ବହୁତ ଭକ୍ତମାନେ ଅଛନ୍ତି, ତେଣୁ ମହାରାଜ ଆମମାନଙ୍କୁ କୃପା କରନ୍ତୁ, ପ୍ରଭୁପାଦ ଆମମାନଙ୍କୁ କୃପା କରନ୍ତୁ, ମହାରାଜଙ୍କର କୃପାରୁ ଆମମାନେ ପ୍ରଭୁପାଦଙ୍କର କିଭଳି ସେବା କରି ଏ ବୈଷ୍ଣବ ଧାରା ରହିପାରିବା ସେଇଟା ହିଁ ଆଜିର ଭିକ୍ଷା। ହରେ କୃଷ୍ଣ। ପୂଜ୍ୟପାଦ ରାଧାନାଥ ମହାରାଜ କି ଜୟ, ଶ୍ରୀଲ ପ୍ରଭୁପାଦ କି ଜୟ, ସମ୍ବେଦ ଭକ୍ତବୃନ୍ଦ କି ଜୟ, ନିତାଇ ଗୌର ପ୍ରେମାନନ୍ଦେ ହରି ହରି ବୋଲ। ହରେ କୃଷ୍ଣ।